ओम शांति
27:1-26
आजिरो साकार महावाक्य बाबा कहुछंती मीठे बच्चे प्रति पदक्षेपरे श्रीमत को पालन कर नचेत माया देवालिया करी देव एही आखि बहुत धोखा देई थाए तेणु एथि प्रति बहुत जत्नवान हुओ। प्रश्न क्यों पिला मानंक द्वारा माया बहुत विकर्म कराई थाए यज्ञरे विघ्न रूप किए होइथांति। उत्तर जेउमानंकु निजर अहंकार रहिथाए सेमानंक द्वारा माया बहुत विकर्म कराइथाए। एही भली मिथ्या अहंकार करुथिबा पिला माने मुरली मध्य पढ़ंती नाही। एही भली भूल करिबा कारणरु माया थापड़ मारी मूल्यहीन करी देइथाए। यज्ञरे विघ्न रूप सही माने अटंती जहांक बुद्धि रे झरमुई झगमुई अर्थात पर चिंतन रो विचार चली थाए। एहा बहुत खराप अभ्यास अटे। ओम शांति आत्मिक संतान मानंकु बाबा बुझाउ छंती एठारे तुम मानंकु एही ख्याल रे निश्चय बसिबाकु हेबो जे ये पिता मध्य अटंती शिक्षक एवं परम गुरु मध्य अटंती एवं एकथा मध्य अनुभव करुछ जे बाबांकु मने पकाई पवित्र होई पवित्र धामरे जाई पहुंचिबु। बाबा बुझाई छंती पवित्र धामरु ही तुमे तलकु ओल्हाई छ। प्रथमे तुमे सतो प्रधान थिलो पुणी सतो रजो तमोरे आसिलो एबे तुमे जानुछ जे आमर अधोगति होईछि। जदियो तुमे संगम जुगरे अछ किंतु ज्ञान द्वारा तुमे एही कथा जानिछ जे आमे पुरुणा दुनिया को दूरेई देइछु। जदि आमे शिव आवांक स्मृति रे रहुछु तेबे शिवालय बेसी दूर नुहे। जदि शिव आवांक स्मृति रहुनाहु तेबे शिवालय बहुत दूर अटे। दंड भोग करिबाकु पड़िथाए तेणु बहुत दूर होई जाउछि। तेणु बाबा पिलामानंकु किछि अधिक कष्ट देउ नाहांती। प्रथमतः बारंबार कहुछंती मन वचन कर्मरे पवित्र हेबाकु पड़िबो। एही आखि मध्य बहुत धोखा देई थाए तेणु बहुत संभाली करी आगेबाकु हेबो। बाबा बुझाउछंती ध्यान एवं योग बिल्कुल अलगा अटे। जोग अर्थात याद आखि खोला थाई मने पकाई पारिबो। ध्यान को जोग कुहाजिबो नाही। ध्यान को ना ज्ञान ना जोग कुहाजिबो। ध्यानस्थ हेउथिबा पिला मानंकु माया मध्य बहुत आक्रमण करिथाए सेथि पाई एथिरे बहुत खबरदार रहिबाकु पड़िबो। बाबांकु विधि पूर्वक मने पकाइबा दरकार। नियम विरुद्ध कार्य किछि कले माया एकदम अधोगामी कराई देव। ध्यान रे जीवा पई तो केबे इच्छा मध्य रखिबा अनुचित। इच्छा मात्रम अविद्या स्थिति हेबा दरकार। तुमको कौनसी प्रकार रो इच्छा रखिबार नाही। जदि बाबांकर आज्ञा अनुसारे चालुछ तेबे बाबा तुमर समस्त मनोकामना बिना मागिबारे पूरण करि देउछंती। जदि बाबांकर आज्ञार उल्लंघन करी ओलटा रास्तारे चालिबो तेबे होई पारे स्वर्ग को जीवा परिवर्ते नरक गति हेबो। गायन मध्य अछि गज को ग्राह धरिथिला बहुतंकु ध्यान देइथिबा बाबांकु भोग लगाउथिबा आत्मा माने मध्य आजि नाहंती। कारण ईश्वरीय मर्यादार उल्लंघन करिथांती तेणु संपूर्ण मायावी होई जानती। देवता हेबा परिवर्ते असुर होई जानती। सेथिपाई एही मार्गरे बहुत सावधानी रखिबा आवश्यक। निज उपरे नियंत्रण रखिबाकु पड़िथाए। बाबा तो पिलामानंकु सावधान करुछंती श्रीमतर उल्लंघन करिबार नाही। आसुरी मतरे चलिबा द्वारा ही ତୁମର ଅବନତି ହୋଇଛି, କେଉଁଠୁ ଆସି କେଉଁଠି ପହଞ୍ଚି ଯାଇଛ, ଏକଦମ ତଳେ ପହଞ୍ଚିଗଲଣି। ଯଦି ଏବେ ମଧ୍ୟ ଶ୍ରୀମତରେ ନ ଚାଲିବ, ବେଖାତିର କରିବ, ତେବେ ପଦଭ୍ରଷ୍ଟ ହୋଇଯିବ। ବାବା ତ କାଲି ମଧ୍ୟ ବୁଝାଇଥିଲେ, ଯାହା କିଛି ଶ୍ରୀମତ ଆଧାର ବିନା କରିଥାଅ, ତାହା ଦ୍ୱାରା ବହୁତ ଅପସେବା ହୋଇଯାଏ। ବିନା ଶ୍ରୀମତରେ କାର୍ଯ୍ୟ କଲେ ତଳକୁ ତଳକୁ ଖସିଯିବ। ବାବା ତ ଆରମ୍ଭରୁ ମାତାମାନଙ୍କୁ ନିମିତ୍ତ ରଖିଛନ୍ତି, କାରଣ କଳସ ମଧ୍ୟ ମାତାମାନଙ୍କୁ ମିଳିଥାଏ। ବନ୍ଦେ ମାତରମ୍ର ଗାୟନ ହେଉଛି, ବ୍ରହ୍ମାବା ମଧ୍ୟ ମାତାମାନଙ୍କର ଗୋଟିଏ କମିଟି କରି ନିଜର ସବୁକିଛି ତାଙ୍କ ନାମରେ ସମର୍ପଣ କରିଦେଲେ। କନ୍ୟାମାନେ ବିଶ୍ୱାସ ପାତ୍ର ହୋଇଥାନ୍ତି ନା, ପ୍ରାୟତଃ ପୁରୁଷମାନେ ଦେବାଳିଆ ହୋଇଥାନ୍ତି, ତେବେ ବାବା ମଧ୍ୟ କଳସ ମାତାମାନଙ୍କୁ ଉପରେ ରଖିଛନ୍ତି। ଏହି ଜ୍ଞାନ ମାର୍ଗରେ ମାତାମାନେ ମଧ୍ୟ ଦେବାଳିଆ ହୋଇପାରନ୍ତି। ଯେଉଁମାନେ ପଦ୍ମାପଦମ ଭାଗ୍ୟଶାଳୀ ହେଲାବାଲା ଅଟନ୍ତି, ସେମାନେ ମଧ୍ୟ ମାୟାଠାରୁ ହାରିଯାଇ ଦେବାଳିଆ ହୋଇପାରନ୍ତି। ଏହି ମାର୍ଗରେ ସ୍ତ୍ରୀ ପୁରୁଷ ଉଭୟ ଦେବାଳିଆ ହେବାର ସମ୍ଭାବନା ଅଛି। ଦୁନିଆରେ କେବଳ ପୁରୁଷମାନେ ହିଁ ଦେବାଳିଆ ହୋଇଥାନ୍ତି, ଏଠାରେ ଦେଖ କେତେ ସବୁ ହାରିଯାଇ ହାତ ଛାଡ଼ି ଚାଲିଗଲେ, ଅର୍ଥାତ୍ ଦେବାଳିଆ ହୋଇଗଲେ ନା। ବାବା ବସି ବୁଝାଉଛନ୍ତି, ଭାରତବାସୀମାନେ ସମ୍ପୂର୍ଣ୍ଣ ଦେବାଳିଆ ହୋଇ ଯାଇଛନ୍ତି। ମାୟା କେତେ ଶକ୍ତିଶାଳୀ ଅଟେ, ବୁଝିପାରୁନାହାନ୍ତି ଯେ ଆମେ କ'ଣ ଥିଲୁ, କେତେ ଶ୍ରେଷ୍ଠରୁ କେତେ ସାଧାରଣ ହୋଇଯାଇଛୁ। ଏଠାରେ ମଧ୍ୟ ଉଚ୍ଚକୁ ଚଢ଼ୁ ଚଢ଼ୁ ପୁଣି ଶ୍ରୀମତକୁ ଭୁଲି ନିଜ ମତରେ ଚାଲିଥାନ୍ତି, ତେଣୁ ଦେବାଳିଆ ହୋଇଯାଇଥାନ୍ତି। ତେବେ କୁହ ତାଙ୍କର ଅବସ୍ଥା କ'ଣ ହେବ? ଦୁନିଆରେ ତ ଦେବାଳିଆ ହୋଇଗଲେ ପୁଣି ପାଞ୍ଚ ସାତ ବର୍ଷ ପରେ ଅବସ୍ଥା ସୁଧୁରିଯାଏ, ଏଠାରେ ତ ଚୌରାଶୀ ଜନ୍ମ ପାଇଁ ଦେବାଳିଆ ହୋଇଯାଆନ୍ତି, ପୁଣି ଉଚ୍ଚ ପଦ ପାଇପାରିବେ ନାହିଁ, ଦେବାଳିଆ ହୋଇ ଚାଲିବେ, ଅର୍ଥାତ୍ ସାରା କଳ୍ପ ଛୋଟ ପଦ ପାଇବେ। କେତେକ ମହାରଥୀ ଯିଏକି ବହୁତଙ୍କୁ ପ୍ରେରଣା ଦେଉଥିଲେ, ଆଜି ସେମାନେ ନାହାନ୍ତି, ଦେବାଳିଆ ଅବସ୍ଥାରେ ଅଛନ୍ତି। ଏଠାରେ ପ୍ରାପ୍ତି ବହୁତ ଶ୍ରେଷ୍ଠ, କିନ୍ତୁ ଯଦି ସାବଧାନ ନ ରହିବ, ତେବେ ଉପରୁ ଏକଦମ ନିମ୍ନଗାମୀ ହୋଇଯିବ, ମାୟା ଗ୍ରାସ କରିନେବ। ପିଲାମାନଙ୍କୁ ବହୁତ ଖବରଦାର ରହିବାକୁ ହେବ, ନିଜ ଇଚ୍ଛାରେ କମିଟି ଆଦି କରିବା ସେଥିରେ କିଛି ଲାଭ ନାହିଁ। ବାବାଙ୍କ ସହିତ ବୁଦ୍ଧିଯୋଗ ରଖ, ଯାହାଦ୍ୱାରା ସତ୍ୱପ୍ରଧାନ ହୋଇପାରିବ। ବାବାଙ୍କର ସନ୍ତାନ ହୋଇ ଯଦି ବାବାଙ୍କ ସହିତ ଯୋଗଯୁକ୍ତ ହୋଇନଥାନ୍ତି, ଶ୍ରୀମତର ଉଲ୍ଲଂଘନ କରିଥାନ୍ତି, ତେବେ ଏକଦମ ସ୍ଥିତି ବିଗିଡ଼ି ଯାଇଥାଏ, ବାବାଙ୍କ ସହ ସଂଯୋଗ ହିଁ ତୁଟି ଯାଇଥାଏ। ଯଦି ସମ୍ପର୍କ କଟିଯାଉଛି, ତେବେ ଯାଞ୍ଚ କରିବା ଦରକାର ଯେ ମାୟା ମୋତେ ଏତେ ହଇରାଣ କାହିଁକି କରୁଛି। ଚେଷ୍ଟା କରି ବାବାଙ୍କ ସହିତ ସମ୍ପର୍କ ଯୋଡ଼ିବା ଦରକାର, ନଚେତ୍ ବ୍ୟାଟେରୀ ଚାର୍ଜ କିପରି ହେବ? ବିକର୍ମ କରିବା ଦ୍ୱାରା ବ୍ୟାଟେରୀ ଡିସ୍ଚାର୍ଜ ହୋଇଯାଇଥାଏ, ଉଚ୍ଚକୁ ଚଢ଼ୁ ଚଢ଼ୁ ନିମ୍ନଗାମୀ ହୋଇଯାଆନ୍ତି। ତୁମେ ଜାଣିଛ, ଏପରି ଅନେକ ଅଛନ୍ତି, ଆରମ୍ଭ ସମୟରେ କେତେ ସବୁ ଆତ୍ମା ଆସି ବାବାଙ୍କର ହେଲେ ଓ ମଣ୍ଡଳୀକୁ ଆସିଲେ, କିନ୍ତୁ ସେମାନେ ଆଜି ନାହାନ୍ତି, ଚାଲିଗଲେ, କାହିଁକି ନା ପୁରୁଣା ଦୁନିଆ ମନେ ପଡ଼ିଲା। ଏବେ ବାବା କହୁଛନ୍ତି, ମୁଁ ତୁମକୁ ବେହଦ୍ର ବୈରାଗ୍ୟ କରାଉଛି, ଏହି ପୁରୁଣା ପତିତ ଦୁନିଆରେ ମନ ଲଗାଇବାର ନାହିଁ, ମନକୁ ସ୍ୱର୍ଗ ଦୁନିଆ ସହିତ ଲଗାଅ, ଏଥିରେ ପରିଶ୍ରମ କରିବାକୁ ହେବ। ଯଦି ଏହିଭଳି ଲକ୍ଷ୍ମୀ ନାରାୟଣ ହେବାକୁ ଚାହୁଁଛ, ତେବେ ପରିଶ୍ରମ କରିବାକୁ ପଡ଼ିବ, ବୁଦ୍ଧି ଯୋଗ ଏକ ବାବାଙ୍କ ସହିତ ରହିବା ଦରକାର, ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଦରକାର। ଆଚ୍ଛା, ପୁରୁଣା ଦୁନିଆକୁ ଭୁଲିଯିବା ଠିକ୍ କଥା, ତେବେ କାହାକୁ ମନେ ରଖିବା? ଶାନ୍ତିଧାମ ସୁଖଧାମକୁ ଯେତେ ହୋଇପାରିବ ଉଠିବା ବସିବା ସମୟରେ ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଅ। ବେହଦ ସୁଖ ମିଳୁଥିବା ସ୍ୱର୍ଗକୁ ମନେ ପକାଅ। ଏହା ତ ବିଲକୁଲ ସହଜ ଅଟେ। ଯଦି ବାବାଙ୍କର ଏହି ଦୁଇଟି ଆଶାର ବିପରୀତ ଦିଗରେ ଚାଲିଥାନ୍ତି ତେବେ ପଦଭ୍ରଷ୍ଟ ହୋଇ ଯାଇଥାଏ। ତୁମେ ଏଠାକୁ ଆସିଛ ନରରୁ ନାରାୟଣ ହେବା ପାଇଁ। ସମସ୍ତଙ୍କୁ କହୁଛ ତମୋ ପ୍ରଧାନରୁ ସତୋପ୍ରଧାନ ହେବାକୁ ପଡ଼ିବ। କାହିଁକି ନା ଘରକୁ ଫେରିବାର ସମୟ ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ଅର୍ଥାତ୍ ସ୍ୱର୍ଗରୁ ନର୍କ ପୁଣି ନର୍କରୁ ସ୍ୱର୍ଗ ହେବ। ଏହି ଚକ୍ର ଘୁରି ଚାଲିଛି। ବାବା କହିଛନ୍ତି ଏଠାରେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସ। ଏହି ସ୍ମୃତିରେ ରୁହ ଯେ ମୁଁ କେତେ ଥର ଏହିଭଳି ଚକ୍ର ଲଗାଇଛି। ମୁଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ। ଏବେ ପୁନର୍ବାର ଦେବତା ହେଉଛି। ଦୁନିଆରେ କେହି ବି ଏହି ରହସ୍ୟକୁ ଜାଣିନାହାନ୍ତି। ଏହି ଜ୍ଞାନ ଦେବତାମାନଙ୍କୁ ତ ଶୁଣିବାର ନାହିଁ। ସେମାନେ ତ ପବିତ୍ର ହିଁ ଅଟନ୍ତି। ସେମାନଙ୍କ ମଧ୍ୟରେ ଜ୍ଞାନ ହିଁ ନଥାଏ ଯାହାଦ୍ୱାରା କି ଶଙ୍ଖ ଧ୍ୱନି କରିବେ ଅର୍ଥାତ୍ କାହାକୁ ଶୁଣାଇବେ। ସେମାନେ ପବିତ୍ର ମଧ୍ୟ ଅଟନ୍ତି। ସେଥିପାଇଁ ସେମାନଙ୍କୁ କୌଣସି ନିଶାନୀ ଦେବାର ଆବଶ୍ୟକତା ହିଁ ନାହିଁ। ନିଶାନୀ ସେତେବେଳେ ଦିଆଯାଇଥାଏ ଯେତେବେଳେ ଦୁଇ ଜଣ ଏକାଠି ଚତୁର୍ଭୁଜ ରୂପେ ଥାନ୍ତି। ତୁମକୁ ମଧ୍ୟ ଦିଆଯାଉ ନାହିଁ କାରଣ ତୁମେ ଆଜି ଦେବତା ଅଛ କାଲି ପୁଣି ହାତ ଛାଡ଼ି ଦେଉଛ। ମାୟା ହାତ ଛଡ଼ାଇ ଦେଉଛି ନା। ବାବା ଦେବତା କରୁଛନ୍ତି ମାୟା ପୁଣି ଅସୁର କରିଦେଉଛି। ଅନେକ ପ୍ରକାରରେ ମାୟା ପରୀକ୍ଷା ନେଉଛି। ଯେତେବେଳେ ବାବା ଆସି ବୁଝାଇଥାନ୍ତି ସେତେବେଳେ ଜଣାପଡ଼ିଥାଏ ଯେ ପ୍ରକୃତରେ ଆମର ଅବସ୍ଥା ବିଗିଡ଼ି ଯାଇଛି। କେତେକ ସନ୍ତାନ ବିଚରା ସବୁକିଛି ଶିବ ବାବାଙ୍କର ଭଣ୍ଡାରରେ ଜମା କରିଛନ୍ତି ତଥାପି ବି କେବେ କେବେ ମାୟା ଠାରୁ ହାରି ଯାଉଛନ୍ତି। ଶିବ ବାବାଙ୍କର ହୋଇଗଲେ ପୁଣି କାହିଁକି ଭୁଲି ଯାଉଛନ୍ତି। ଏଥିରେ ଯୋଗର ଯାତ୍ରା ହେଲା ମୁଖ୍ୟ। ଯୋଗ ଦ୍ୱାରା ହିଁ ପବିତ୍ର ହେବାର ଅଛି। ଜ୍ଞାନ ସହିତ ପବିତ୍ରତା ମଧ୍ୟ ଦରକାର। ତୁମେ ମଧ୍ୟ ଡାକୁଥିଲ ବାବା ଆମକୁ ଆସି ପବିତ୍ର କର ଯାହାକି ଆମେ ସ୍ୱର୍ଗକୁ ଯାଇପାରିବୁ। ପବିତ୍ର ହୋଇ ଉଚ୍ଚପଦ ପାଇବା ପାଇଁ ଯୋଗର ଯାତ୍ରା ହିଁ ମୁଖ୍ୟ। ଯେଉଁମାନେ ଛାଡ଼ି ଚାଲିଯାଉଛନ୍ତି ସେମାନେ ଯେହେତୁ କିଛି ନା କିଛି ଜ୍ଞାନ ଶୁଣିଛନ୍ତି ତେଣୁ ଶିବାଳୟରେ ନିଶ୍ଚିତ ଆସିବେ। ଭଲେ ଯେଉଁ ପଦବୀ ପ୍ରାପ୍ତ କରନ୍ତୁ କିନ୍ତୁ ସ୍ୱର୍ଗରେ ଆସିବେ ନିଶ୍ଚିତ। ଯଦି ଥରେ ମାତ୍ର ବି ବାବାଙ୍କୁ ମନେ ପକାଇଥିବେ ତେବେ ମଧ୍ୟ ସ୍ୱର୍ଗରେ ଆସିଯିବେ। ବାକି ଉଚ୍ଚ ପଦ ମିଳିବ ନାହିଁ। ସ୍ୱର୍ଗର ନାମ ଶୁଣି ଖୁସି ହୋଇଯିବା ଉଚିତ ନୁହେଁ। ଫେଲ ହୋଇ ପାଇ ପଇସାର ପଦ ପାଇବା ଏଥିରେ ଖୁସି ହେବା ଉଚିତ ନୁହେଁ। ସ୍ୱର୍ଗରେ ପଦ ତ ଅନେକ ପ୍ରକାରର ରହିଛି ନା। ଅନୁଭବ ତ ହୋଇଥାଏ ନା। ମୁଁ ସେବକ ଅଟେ ମେହନ୍ତର ଅଟେ। ଶେଷ ବେଳକୁ ତୁମକୁ ସବୁ ସାକ୍ଷାତକାର ହେବ। ମୁଁ କଣ ହେବି ମୋ ଦ୍ୱାରା କଣ ବିକର୍ମ ହୋଇଛି ଯାହାକି ଏଭଳି ଅବସ୍ଥା ହେଲା। ମୁଁ ମହାରାଣୀ କାହିଁକି ହୋଇପାରିଲି ନାହିଁ। ଯଦି ପ୍ରତିପାଦରେ ଖବରଦାର ହୋଇ ଚାଲିଲେ ତୁମେ ପଦ୍ମପଦମ୍ପତି ହୋଇପାରିବ। ଖବରଦାର ନ ହେଲେ ପଦ୍ମପତି ହୋଇପାରିବ ନାହିଁ। ମନ୍ଦିର ମାନଙ୍କରେ ଦେବତାମାନଙ୍କୁ ପଦ୍ମପଦମ୍ପତି ହେବାର ଚିହ୍ନ ଦେଖାଇଥାନ୍ତି। ପ୍ରଭେଦ ତ ଜଣାପଡ଼ିଯାଇଥାଏ ନା। ପଦବୀରେ ମଧ୍ୟ ବହୁତ ଅନ୍ତର ଥାଏ। ଏବେ ମଧ୍ୟ ଦୁନିଆରେ ଦେଖ କେତେ ପ୍ରକାରର ପଦ ରହିଛି କେତେ ଆଡମ୍ବରରେ ଅଛନ୍ତି ଯଦିଓ ତାହା ଅଳ୍ପ କାଳର ସୁଖ ଅଟେ। ତେଣୁ ଏବେ ବାବା କହୁଛନ୍ତି ତୁମକୁ ଉଚ୍ଚ ପଦ ପାଇବାର ଅଛି। ଯେଉଁ ପଦ ପାଇଁ ସମସ୍ତେ ହାତ ଉଠାଇଥାନ୍ତି ଏହିଭଳି ପଦ ପାଇବାକୁ ହେଲେ ସେହିଭଳି ପୁରୁଷାର୍ଥ ମଧ୍ୟ କରିବାକୁ ପଡ଼ିବ। ଅନ୍ୟମାନଙ୍କୁ ହାତ ଉଠାଇବା ପାଇଁ କହୁଥିବା ସନ୍ତାନ ମଧ୍ୟ ନିଜେ ଛାଡ଼ି ଚାଲିଯାଉଛନ୍ତି। କୁହନ୍ତି ଇଏ ଦେବତା ହେବାକୁ ଯାଉଥିଲେ, ପୁରୁଷାର୍ଥ କରୁ କରୁ ଛାଡ଼ି ଚାଲିଗଲେ। ହାତ ଉଠେଇବା ସହଜ, ବହୁତଙ୍କୁ ଜ୍ଞାନ ବୁଝାଇବା ପାଇଁ ମଧ୍ୟ ସହଜ, ଜ୍ଞାନ ବୁଝାଇବା ମଧ୍ୟ ସହଜ। ମହାରଥୀ ହୋଇ ଅନ୍ୟକୁ ଜ୍ଞାନ ବୁଝାଉଥିଲେ ମଧ୍ୟ ନିଜେ ଅନ୍ତର୍ଧ୍ୟାନ ହୋଇଯାଉଛନ୍ତି। ଅନ୍ୟର କଲ୍ୟାଣ କରି ନିଜେ ନିଜର ଅକଲ୍ୟାଣ କରି ଦେଉଛନ୍ତି। ସେଥିପାଇଁ ବାବା ବୁଝାଉଛନ୍ତି, ଖବରଦାର ରୁହ, ଅନ୍ତର୍ମୁଖୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ। କିଭଳି? ବାବା ଆମର ପିତା ବି ଅଟନ୍ତି, ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି। ଆମେ ଆମର ମିଠା ଘରକୁ ଯାଉଛୁ। ଏହିସବୁ ଜ୍ଞାନ ଦୃଷ୍ଟିରେ ବୁଦ୍ଧିରେ ରହିବା ଦରକାର। ବାବାଙ୍କ ପାଖରେ ଜ୍ଞାନ ଏବଂ ଯୋଗ ଦୁଇଟି ଯାକ ଅଛି। ମୁଁ ତୁମ ଭିତରେ ମଧ୍ୟ ରହିବା ଦରକାର। ଆମେ ଜାଣିଛୁ ଶିବ ବାବା ପାଠ ପଢ଼ାଉଛନ୍ତି, ତେଣୁ ଏହା ଜ୍ଞାନ ବି ହେଲା ଏବଂ ଯୋଗ ବି ହେଲା। ଜ୍ଞାନ ଏବଂ ଯୋଗ ଦୁଇଟି ଯାକ ଏକାଠି ଚାଲିଥାଏ। ଏମିତି ନୁହେଁ ଯୋଗରେ ବସି ଶିବ ବାବାଙ୍କୁ ମନେ ପକାଉଥିବା ଏବଂ ଜ୍ଞାନକୁ ଭୁଲିଯିବା। ବାବା ଯୋଗ ଶିଖାଉଛନ୍ତି, ତେବେ ଜ୍ଞାନକୁ କଣ ଭୁଲି ଯାଉଛନ୍ତି? ସାରା ଜ୍ଞାନ ତ ବୁଦ୍ଧିରେ ଭିତରେ ରହିଛି। ତୁମମାନଙ୍କ ଭିତରେ ଏହି ଜ୍ଞାନ ରହିବା ଦରକାର, ପଢ଼ିବା ଦରକାର। ଯେପରି କର୍ମ ମୁଁ କରିବି, ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ। ମୁଁ ମୁରଲୀ ନ ପଢ଼ିଲେ ଅନ୍ୟମାନେ ମଧ୍ୟ ପଢ଼ିବେ ନାହିଁ। ମୋର ଯେପରି ଦୁର୍ଗତି ହେବ, ଅନ୍ୟମାନଙ୍କର ମଧ୍ୟ ସେହିପରି ଦୁର୍ଗତି ହେବ। ମୁଁ ଅନ୍ୟମାନଙ୍କ ଅଧୋଗତିର ନିମିତ୍ତ ହୋଇଯିବି। କେତେକ ସନ୍ତାନ ମୁରଲୀ ପଢ଼ୁନାହାନ୍ତି, ମିଥ୍ୟା ଅହଙ୍କାର ଆସିଯାଉଛି, ମାୟା ତାଙ୍କ ଉପରେ ତୁରନ୍ତ ଆକ୍ରମଣ କରିଦେଇଥାଏ। ଏଣୁ ପ୍ରତି ପାଦରେ ଶ୍ରୀମତ ଦରକାର, ନଚେତ୍ କିଛି ନା କିଛି ବିକର୍ମ ହୋଇଯାଇଥାଏ। ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଅନେକ ଭୁଲ କରିଥାନ୍ତି, ତେଣୁ ସତ୍ୟାନାଶ ହୋଇଯାଇଥାଏ। ଭୁଲ କରିବା ଦ୍ୱାରା ମାୟା ଥାପଡ଼ ମାରି ମୂଲ୍ୟହୀନ କରିଦେଇଥାଏ। ତେଣୁ ବୁଝି ବିଚାରି କର୍ମ କରିବା ଦରକାର। ଅହଙ୍କାର ଆସିବା ଦ୍ୱାରା ମାୟା ବହୁତ ବିକର୍ମ କରାଇ ଦେଇଥାଏ। ଯଦି କୌଣସି କମିଟି ଆଦି ଗଢୁଛ, ତେବେ ସେଥିରେ ମୁଖ୍ୟ ରୂପରେ ଜଣେ ଦୁଇଜଣ ମହିଳା ଅର୍ଥାତ୍ ଟିଚର ଭଉଣୀ ନିଶ୍ଚିତ ରହିବା ଦରକାର, ଯାହାଙ୍କ ମତ ଅନୁସାରେ କାର୍ଯ୍ୟ ହେବ। କଳସ ତ ଲକ୍ଷ୍ମୀଙ୍କ ଉପରେ ରଖାଯାଇଛି ନା, ଗାୟନ ମଧ୍ୟ ଅଛି। ଯେତେବେଳେ ଲକ୍ଷ୍ମୀ ଅମୃତ ପାନ କରାଉଥିଲେ, ସେତେବେଳେ ଅସୁରମାନେ ମଧ୍ୟ ପାନ କରିଥିଲେ। କେଉଁଠି ଯଜ୍ଞରେ ବିଘ୍ନ ମଧ୍ୟ ପକାଉଛନ୍ତି, ଅନେକ ପ୍ରକାରର ବିଘ୍ନ ପକାଇଲା ବାଲା ଅଛନ୍ତି। ସାରା ଦିନ ବୁଦ୍ଧିରେ ପରଚିନ୍ତନର କଥା ରହିଥାଏ, ଏହା ବହୁତ ଖରାପ ଅଭ୍ୟାସ ଅଟେ। ଯଦି କୌଣସି ଘଟଣା ଘଟୁଛି, ତେବେ ବାବାଙ୍କୁ ଜଣାଅ। ସୁଧାରିଲା ବାଲା ତ ଏକମାତ୍ର ବାବା ହିଁ ଅଟନ୍ତି। ତୁମେ ନିଜ ହାତରେ ଆଇନର ଅପବ୍ୟବହାର କର ନାହିଁ। ତୁମେ ବାବାଙ୍କୁ ସ୍ମୃତିରେ ରଖ, ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ, ତେବେ ଯାଇ ଏହିଭଳି ହୋଇପାରିବ। ମାୟା ବହୁତ କଡ଼ା ଅଟେ, କାହାକୁ ମଧ୍ୟ ଛାଡ଼ୁ ନାହିଁ। ସବୁ ସମୟରେ ବାବାଙ୍କୁ ସମାଚାର ଲେଖିବା ଦରକାର, ତାଙ୍କଠାରୁ ନିର୍ଦ୍ଦେଶ ନେବା ଦରକାର। ଏମିତି ତ ପ୍ରତ୍ୟେକ କଥା ନିର୍ଦ୍ଦେଶ ମିଳି ଆସୁଛି। ପିଲାମାନେ ଭାବୁଛନ୍ତି ବାବା ତ ଆପେ ଆପେ ଏହି କଥା ଉପରେ ବୁଝାଇ ଦେଲେ, ତେଣୁ ଅନ୍ତର୍ୟାମୀ ଅଟନ୍ତି। ବାବା କହୁଛନ୍ତି ନା, ମୁଁ ତ ଜ୍ଞାନ ଶୁଣାଉଛି, ଏଥିରେ ଅନ୍ତର୍ୟାମୀର ତ କୌଣସି କଥା ନାହିଁ। ହଁ, ଏ କଥା ଜାଣନ୍ତି ଯେ ଏମାନେ ସମସ୍ତେ ମୋର ସନ୍ତାନ, ପ୍ରତ୍ୟେକଙ୍କ ଭିତରେ ଥିବା ଆତ୍ମା ମୋର ସନ୍ତାନ ଅଟେ। ବାକି ଏମିତି ନୁହେଁ ଯେ ବାବା ସମସ୍ତଙ୍କ ମଧ୍ୟରେ ବିରାଜମାନ ଅଛନ୍ତି, ମନୁଷ୍ୟମାନେ ଓଲଟା ଭାବି ନେଇଛନ୍ତି। ବାବା କହୁଛନ୍ତି ମୁଁ ଜାଣିଛି ସମସ୍ତଙ୍କ ଭୃକୁଟି ଆସନରେ ଆତ୍ମା ବିରାଜମାନ ଅଛି। ଏହା ତ କେତେ ସହଜ କଥା, ତଥାପି ମଧ୍ୟ ଭୁଲି ଯାଇ ପରମାତ୍ମା ସର୍ବବ୍ୟାପୀ କହିଦେଉଛନ୍ତି। ଏହା ହେଲା ମୁଖ୍ୟ ଭୁଲ, ଯେଉଁ ଭୁଲରୁ ଅନେକ ଭୁଲ ଉତ୍ପନ୍ନ ହୋଇଥାଏ, ଯେଉଁ କାରଣରୁ ଏତେ ତଳକୁ ଖସିଗଲେ। ଈଶ୍ୱର ମାଲିକ କରୁଥିବା ବାବାଙ୍କୁ ତୁମେ ଗାଳି ଦେଉଛ, ସେଥିପାଇଁ ବାବା କହୁଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନି। ଯେହେତୁ ବାବା ଏଠାକୁ ଆସୁଛନ୍ତି, ତେଣୁ ପିଲାମାନଙ୍କୁ ଭଲ ଭାବରେ ବିଚାର ସାଗର ମନ୍ଥନ କରିବା ଦରକାର। ଜ୍ଞାନ ଉପରେ ବହୁତ ବହୁତ ବିଚାର ସାଗର ମନ୍ଥନ କରିବା ଦରକାର। ଏଥିପାଇଁ ସମୟ ଦେବା ଦରକାର, ତେବେ ଯାଇ ତୁମେ ନିଜର କଲ୍ୟାଣ କରିପାରିବ। ଏଥିରେ ଟଙ୍କା ପଇସାର କୌଣସି କଥା ନାହିଁ। ଭୋକରେ ତ କେହି ମରିବ ନାହିଁ। ଯେତେ ଯିଏ ବାବାଙ୍କ ପାଖରେ ଜମା କରିଥାନ୍ତି, ସେତେ ତାଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ। ବାବା ବୁଝାଇଛନ୍ତି, ଜ୍ଞାନ ଏବଂ ଭକ୍ତି ପରେ ହେଲା ବୈରାଗ୍ୟ। ବୈରାଗ୍ୟ ଅର୍ଥାତ୍ ସବୁକିଛି ଭୁଲିଯିବାକୁ ପଡ଼ିଥାଏ। ନିଜକୁ ଶରୀରରୁ ଅଲଗା କରିଦେବା ଉଚିତ। ଶରୀରରୁ ବାହାରି ମୋ ଆତ୍ମା ଏବେ ଘରକୁ ଯାଉଛି। ଆଚ୍ଛା, ମିଠା ମିଠା ଶିକିଲାଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ୟାଦ ପ୍ୟାର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନିଜ ଉପରେ ବହୁତ ବହୁତ ନିୟନ୍ତ୍ରଣ ରଖିବାକୁ ହେବ। ଶ୍ରୀମତକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। ବହୁତ ବହୁତ ସତର୍କ ରଖିବାକୁ ହେବ। କେବେ ବି କୌଣସି ଈଶ୍ୱରୀୟ ନିୟମର ଉଲ୍ଲଂଘନ ନ ହେଉ। 2 ଅନ୍ତର୍ମୁଖୀ ହୋଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧିର ସମ୍ବନ୍ଧ ଯୋଡ଼ିବାକୁ ହେବ। ଏହି ପତିତ ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ରଖିବାକୁ ହେବ। ବୁଦ୍ଧିରେ ରହୁ, ଯେପରି କର୍ମ ମୁଁ କରିବି ମୋତେ ଦେଖି ସମସ୍ତେ କରିବେ। ବରଦାନ ଜ୍ଞାନର ପଏଣ୍ଟ ଗୁଡ଼ିକୁ ପ୍ରତିଦିନ ବୁଦ୍ଧିରେ ଦୋହରାଇ ସମାଧାନ ସ୍ୱରୂପ ହେଉଥିବା ବେଗମପୁରର ସମ୍ରାଟ ହୁଅ। ବିସ୍ତାର ଜ୍ଞାନର ଯେଉଁ ସବୁ ପଏଣ୍ଟ ଗୁଡ଼ିକ ତୁମର ଡାଏରୀରେ ଅଥବା ବୁଦ୍ଧିରେ ରହିଛି, ସେଗୁଡ଼ିକୁ ପ୍ରତିଦିନ ଦୋହରାଅ ଏବଂ ସେଗୁଡ଼ିକୁ ଅନୁଭବ କର, ଯାହାଦ୍ୱାରା ଯେକୌଣସି ସମସ୍ୟାର ସମାଧାନ ସହଜରେ କରିପାରିବ। କେବେ ବି ବ୍ୟର୍ଥ ସଂକଳ୍ପର ହାତୁଡ଼ି ଦ୍ୱାରା ସମସ୍ୟାରୂପୀ ପଥରକୁ ଭାଙ୍ଗିବାରେ ସମୟ ନଷ୍ଟ କର ନାହିଁ। ଡ୍ରାମା ଶବ୍ଦର ସ୍ମୃତି ଦ୍ୱାରା ହାଇଜମ୍ପ ଦେଇ ଆଗକୁ ବଢ଼ି ଚାଲ। ତାପରେ ଏହି ପୁରୁଣା ସଂସାର ଗୁଡ଼ିକ ତୁମର ଦାସ ହୋଇଯିବେ, କିନ୍ତୁ ପ୍ରଥମେ ତୁମେ ରାଜା ହୁଅ, ସିଂହାସନ ଅଧିକାରୀ ହୁଅ। ସ୍ଲୋଗନ ପ୍ରତ୍ୟେକ ଆତ୍ମାକୁ ସମ୍ମାନ ଦେବା ହିଁ ସମ୍ମାନ ପ୍ରାପ୍ତ କରିବା ଅଟେ। ଇସାରା ଏହି ଅଭ୍ୟକ୍ତି ମାସରେ ବନ୍ଧନ ମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ବିସ୍ତାର ଜୀବନ ବନ୍ଧନ ସମୟରେ ହିଁ ଜୀବନ ମୁକ୍ତ ସ୍ଥିତିରେ ଅନୁଭବ ହୋଇଥାଏ। ସେଠାରେ ତ ଜୀବନ ବନ୍ଧନର କୌଣସି କଥା ହିଁ ନାହିଁ। ସେଠାରେ ତ କେବଳ ଏହି ସମୟର ପ୍ରାରବ୍ଧ ଭୋଗ କରିବ। ମୁକ୍ତିଧାମର ମୁକ୍ତିର ଅନୁଭବ ଯାହାକି ବର୍ତ୍ତମାନ କରିପାରିବ, ତାହା ସେଠାରେ କରିପାରିବ ନାହିଁ। ସେଥିପାଇଁ ସଙ୍ଗମ ଯୁଗରେ ହିଁ ମୁକ୍ତି ଜୀବନ ମୁକ୍ତିର ଅନୁଭବ କର। ସମ୍ପତ୍ତିର ଅଧିକାରୀ ତ ହୋଇଯାଇଛ, ଏବେ ତାଙ୍କୁ ଜୀବନରେ ଧାରଣ କରି ପୁରା ଲାଭ ଉଠାଅ। ଇଚ୍ଛା ଓମ୍ ଶାନ୍ତି।